ओम शांति। 7 अक्टूबर 2025 रो प्रातः मुरली ओम शांति बाप दादा मधुवन मिठे बच्ची एही संगम युग हेउची सर्व उत्तम हेबार शुभ समय काई किना एही समय रे बाबा तुम मानंकु नररु नारायण हेबार पाठ पढाउछंती। प्रश्न, तुम संतान मानंक भितरे एही भोली केउ ज्ञान रहिछि जेउ कारणरु तुम्हें कौनसी भी परिस्थिति रे कांदी पारिब नाही। उत्तर, तुम पाखरे एही पूर्व प्रस्तुत ड्रामार ज्ञान रहिछि। तुमे माने जानिछ जे एथिरे प्रत्येक आत्मार स्वतंत्र पाठ रहिछि। बाबा आमकु सुखर संपत्ति देउचंती, तेणु आमे पुणी किपरि कांदी पारिबु। चिंता थिला ब्रह्मलोक निवासीकु पाइबार, से त मिलिगले बाकी कण दरकार। वक्तावर अर्थात भाग्यवान संतान माने केबे कांदंती नाही। ओम शांति। आत्मार पिता बसी संतान मानंकु गोटिए कथा बुझाउचंती। चित्ररे मध्य एहिपरि लेखिबाकु हेब जे तिरुमूर्ति शिवबाबा संतान मानंकु बुझाउचंती, तुमे मध्य काकु बुझाइले कहिब शिवबाबा एहिपरि कहउचंती। एही ब्रह्मा बाबा मध्य कहिबे बाबा तुमको बुझाउचंती। एठारे मनुष्य मनुष्यकु बुझाउनांती, किंतु परमात्मा आत्मा मानकु बुझाउचंती, अथवा आत्मा आत्मा को बुझाउची। शिव बाबा ही ज्ञानर सागर अटंती एवं से हेउचंती रूहानी बाबा। एही समय रे आत्मिक संतान मानकु आत्मिक पितांक ठारु वर्षा मिलुची। शारीरिक अहंकार एठारे छाड़ीबाकु पडुची। एही समय रे तुमकु देई अभिमानी होई बाबांकु मने पकाइबाकु हेबो। कर्म धंदा आदि भले कर, बाकी जेतिकि समय मिलुची निजकु आत्मा भाबी बाबांकु मने पकाइले विकर्म विनाश हेबो। तुमे जानिछ सि बाबा एहंक शरीर रे आसिचंती, से सत्य चैतन्य अटंती। सत चित आनंद स्वरूप कुआ जाए ना, ब्रह्मा विष्णु शंकर अथवा कौनसी मनुष्य मात्रर एही महिमा नुहे। श्रेष्ठ रु श्रेष्ठ भगवान जणे ही अटंती, से हेउचंती सुप्रीम सोल अर्थात परमात्मा। एही ज्ञान मध्य तुमको केवल एही समय रे ही मिलुची, पुणी केबे भी मिलिबो नाही। प्रति 5000 वर्ष रे थरे बाबा आसुचंती, तुमको आत्म अभिमानी कराई बाबांकु मने पकाइबार शिक्षा देबा पई, जहां द्वारा तुमे तम प्रधान रु सत्त प्रधान हेउचो। सत्त प्रधान हेबार आउ कौनसी उपाय नाही। जदियो मनुष्य डाकुचंती हे पतित पावन आस, किंतु अर्थ किछि बुझुनांती। पतित पावन सीताराम कहिले मध्य ठीक हेब, तुमे सबु सीता अर्थवा भक्तिनि अट। से हेउचंती जणे राम भगवान, तुम भक्त मानकु भगवान को द्वारा फल मिलिबा दरकार। मुक्ति अर्थवा जीवन मुक्ति एउची फल। मुक्ति जीवन मुक्तिर दाता एकमात्र सेही बाबा ही अटंती। ड्रामा रे सर्वोच्च पाठधारी मध्य थांती एवं नीच पाठधारी मध्य थांती। एया हेउची बेहजर ड्रामा, एहा को आउ केही बुझी पारिबे नाही। तुमे माने वर्तमान तम प्रधान कनिष्ठ रु सत प्रधान पुरुषोत्तम हेउच। सत प्रधान को ही सर्वोत्तम कुआ जाउची। ବର୍ତ୍ତମାନ ତୁମେ ସର୍ବ ଉତ୍ତମ ନୁହ, ବାବା ତୁମକୁ ସର୍ବୋତ୍ତମ କରୁଛନ୍ତି। ଏହି ଡ୍ରାମାର ଚକ୍ର କିପରି ଘୁରୁଛି ଏହାକୁ କେହି ବି ଜାଣିନାହାନ୍ତି। କଳି ଯୁଗ ସଙ୍ଗମ ଯୁଗ ପୁଣି ହେଉଛି ସତ୍ୟ ଯୁଗ। ପୁରୁଣା ଦୁନିଆକୁ ନୂଆ କିଏ କରିବ? ବାବାଙ୍କ ବିନା କେହି କରିପାରିବେ ନାହିଁ। ବାବା ହି ସଙ୍ଗମ ଯୁଗରେ ଆସି ପାଠ ପଢ଼ାଉଛନ୍ତି। ବାବା ନା ସତ୍ୟ ଯୁଗରେ ଆସୁଛନ୍ତି ନା କଳି ଯୁଗରେ ଆସୁଛନ୍ତି? ବାବା କହୁଛନ୍ତି ମୋର ପାଠ ହିଁ ସଙ୍ଗମରେ ରହିଛି, ସେଥିପାଇଁ ସଙ୍ଗମ ଯୁଗକୁ କଲ୍ୟାଣକାରୀ ଯୁଗ କୁହାଯାଉଛି। ଏହା ହେଉଛି ସଫଳତା ସୂଚକ ବହୁତ ଶ୍ରେଷ୍ଠ ଶୁଭ ସମୟର ଯୁଗ। ଯେତେବେଳେ କି ବାବା ଆସି ତୁମ ସନ୍ତାନ ମାନଙ୍କୁ ନରରୁ ନାରାୟଣ କରାଉଛନ୍ତି। ମନୁଷ୍ୟ ତ ମନୁଷ୍ୟ ଅଟନ୍ତି, କିନ୍ତୁ ସେମାନେ ଦୈବୀ ଗୁଣଧାରୀ ହୋଇଥାନ୍ତି, ତାହାକୁ ଆଦି ସନାତନ ଦେବୀ ଦେବତା ଧର୍ମ କୁହାଯାଉଛି। ବାବା କହୁଛନ୍ତି ମୁଁ ଏହି ଧର୍ମର ସ୍ଥାପନା କରୁଛି, ଏଥିପାଇଁ ତୁମକୁ ନିଶ୍ଚିନ୍ତ ପବିତ୍ର ହେବାକୁ ପଡ଼ିବ। ପତିତ ପାବନ ଏକମାତ୍ର ବାବା ହିଁ ଅଟନ୍ତି, ବାକି ସମସ୍ତେ କନ୍ୟା ଭକ୍ତିନୀ ଅଟନ୍ତି। ପତିତ ପାବନ ସୀତାରାମ କହିବା ମଧ୍ୟ ଠିକ, କିନ୍ତୁ ପଛରେ ଯେଉଁ ରଘୁପତି ରାଘବ ରାଜା ରାମ କହିଦେଉଛନ୍ତି ତା ଭୁଲ ହୋଇଯାଉଛି। ମନୁଷ୍ୟ ବିନା ଅର୍ଥରେ ଯାହା ଆସୁଛି ତାହା କହିଦେଉଛନ୍ତି, ଜପ କରିବାରେ ଲାଗିଯାଉଛନ୍ତି। ତୁମେ ଜାଣିଛ ଚନ୍ଦ୍ରବଂଶୀ ଧର୍ମର ମଧ୍ୟ ଏବେ ସ୍ଥାପନ ହେଉଛି। ବାବା ଆସି ବ୍ରାହ୍ମଣ କୁଳ ସ୍ଥାପନ କରୁଛନ୍ତି, ଏହାକୁ ରାଜବଂଶ କୁହାଯିବ ନାହିଁ, ଏହା ଏକ ପରିବାର ଅଟେ। ଏଠାରେ ନା ତୁମ ପାଣ୍ଡବଙ୍କର ନା କୌରବଙ୍କର ରାଜତ୍ୱ ରହିଛି। ଯିଏ ଗୀତା ପଢ଼ିଥିବେ ସେ ତୁରନ୍ତ ଏହି କଥାକୁ ବୁଝିପାରିବେ, ଏହା ମଧ୍ୟ ଗୀତା ଅଟେ। ଏହାକୁ କିଏ ଶୁଣାଉଛନ୍ତି? ଭଗବାନ। ତୁମକୁ ପ୍ରଥମେ ଏହା ବୁଝାଇବାକୁ ହେବ ଯେ ଗୀତାର ଭଗବାନ କିଏ। ସେମାନେ କହୁଛନ୍ତି ଶ୍ରୀକୃଷ୍ଣ। ଭଗବାନ ଉବାଚ, ବାସ୍ତବରେ ଶ୍ରୀକୃଷ୍ଣ ତ ସତ୍ୟ ଯୁଗରେ ରହିବେ, ତାଙ୍କ ଭିତରେ ଥିବା ଆତ୍ମା ଅବିନାଶୀ ଅଟେ, ଶରୀରର ହି ନାମ ବଦଳିଥାଏ, ଆତ୍ମାର ନାମ କେବେ ବଦଳୁ ନାହିଁ। ଶ୍ରୀକୃଷ୍ଣଙ୍କ ଆତ୍ମାର ଶରୀର ସତ୍ୟ ଯୁଗରେ ହିଁ ରହିବ, ପ୍ରଥମ ନମ୍ବରରେ ସେ ହିଁ ଯାଉଛନ୍ତି। ଲକ୍ଷ୍ମୀ ନାରାୟଣ ନମ୍ବର ୱାନ୍, ପୁଣି ସେକେଣ୍ଡ ଥାର୍ଡ ହେଉଛନ୍ତି, ତେଣୁ ସେମାନଙ୍କର ନମ୍ବର ମଧ୍ୟ ଏତେ କମ ରହିଥିବ। ଏଠାରେ ମାଳା ତିଆରି ହେଉଛି ନା, ବାବା ବୁଝାଉଛନ୍ତି ରୁଣ୍ଡ ମାଳା ବି ରହିଛି ଏବଂ ରୁଦ୍ର ମାଳା ମଧ୍ୟ ରହିଛି। ବିଷ୍ଣୁଙ୍କ ଗଳାରେ ରୁଣ୍ଡ ମାଳା ଦେଖାଇଥାନ୍ତି। ତୁମେ ସନ୍ତାନ ମାନେ ପ୍ରମାଣରେ ବିଷ୍ଣୁ ପୁରୀର ମାଲିକ ହେଉଛ, ତେଣୁ ତୁମେ ଯେପରି ବିଷ୍ଣୁଙ୍କ ଗଳାର ହାର ହେଉଛ, ପ୍ରଥମେ ଶିବଙ୍କ ଗଳାର ହାର ହେଉଛ, ତାକୁ ରୁଦ୍ରମାଳା କୁହାଯାଉଛି, ଯାହାକୁ ମନୁଷ୍ୟମାନେ ଜପିଥାନ୍ତି। ମାଳା ପୂଜା କରାଯାଏ ନାହିଁ, ସ୍ମରଣ କରାଯାଏ। ବିଷ୍ଣୁ ପୁରୀର ରାଜଧାନୀକୁ ଯେଉଁମାନେ କ୍ରମାନ୍ୱୟରେ ଯାଇଥାନ୍ତି ସେଇମାନେ ହିଁ ମାଳାର ଦାନା ହୋଇଥାନ୍ତି। ମାଳାରେ ସର୍ବପ୍ରଥମେ ଫୁଲ ଥାଏ, ତାପରେ ଯୁଗଳ ଦାନା ରହିଥାଏ। ପ୍ରଭୃତି ମାର୍ଗ ଅଟେ ନା, ପ୍ରଭୃତି ମାର୍ଗ ବ୍ରହ୍ମା ସରସ୍ୱତୀ ଏବଂ ପିଲାମାନଙ୍କ ଠାରୁ ଆରମ୍ଭ ହୋଇଥାଏ, ଏଇମାନେ ପୁଣି ଦେବତା ହୋଇଥାନ୍ତି। ଲକ୍ଷ୍ମୀ ନାରାୟଣ ହେଉଛନ୍ତି ପ୍ରଥମ, ଉପରେ ଫୁଲ ଶିବାବା ରହିଛନ୍ତି। ମାଳାକୁ ଗଡ଼ାଇ ଗଡ଼ାଇ ପଛରେ ଫୁଲକୁ ମୁଣ୍ଡରେ ଲଗାଇଥାନ୍ତି ନା, ଶିବାବା ହେଉଛନ୍ତି ଫୁଲ, ଯିଏକି ପୁନର୍ଜନ୍ମରେ ଆସୁନାହାନ୍ତି, ଏହାଙ୍କ ବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଥାନ୍ତି। ସେ ହିଁ ତୁମମାନଙ୍କୁ ବୁଝାଉଛନ୍ତି, ବ୍ରହ୍ମାଙ୍କର ଆତ୍ମା ତ ତାଙ୍କର ନିଜସ୍ୱ ଅଟେ, ସେ ନିଜର ଶରୀର ନିର୍ବାହ କରୁଛନ୍ତି। ତାଙ୍କର କାମ ହେଉଛି କେବଳ ଜ୍ଞାନ ଦେବା, ଯେପରି କାହାର ସ୍ତ୍ରୀ ଅର୍ଥବା ବାପା ମରିଗଲେ ତାଙ୍କର ଆତ୍ମାକୁ ବ୍ରାହ୍ମଣର ଶରୀରରେ ଡାକିଥାନ୍ତି। ଆଗରୁ ଆସୁଥିଲେ, ଏବେ ସେ କୌଣସି ଶରୀର ତ୍ୟାଗ କରି ତ ଆତ୍ମା ଆସୁନାହାନ୍ତି। ଏହା ଡ୍ରାମାରେ ପୂର୍ବରୁ ହିଁ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏ ସବୁ ଭକ୍ତି ମାର୍ଗ ଅଟେ। ସେଇ ଆତ୍ମା ତ ଗଲା, ଯାଇକରି ଅନ୍ୟ ଶରୀର ନେଲା। ତୁମକୁ ଏବେ ସମସ୍ତ ଜ୍ଞାନ ମିଳୁଛି, ସେଥିପାଇଁ କେହି ଶରୀର ଛାଡ଼ିଲେ ମଧ୍ୟ ତୁମର କୌଣସି ଚିନ୍ତା ନାହିଁ। ମା ମରିଗଲେ ମଧ୍ୟ ହାଲୁଆ ଖାଅ, ଭଉଣୀଙ୍କର ଉଦାହରଣ, ଶାନ୍ତା ଭଉଣୀଙ୍କର ଉଦାହରଣ। ଏଇ କନ୍ୟା ଯାଇ ତାଙ୍କୁ ବୁଝାଇଲେ ଯେ ତୁମେ କାନ୍ଦୁଛ କାହିଁକି। ସେ ଯାଇ ଅନ୍ୟ ଶରୀର ନେଲା। କାନ୍ଦିବା ଦ୍ଵାରା କଣ ଫେରି ଆସିବ କି? ଭାଗ୍ୟବାନ ସନ୍ତାନ କଣ କାନ୍ଦିଥାନ୍ତି କି? ତେଣୁ ସେଠାରେ ସମସ୍ତଙ୍କର କାନ୍ଦ ବନ୍ଦ କରାଇ ବୁଝାଇବାର ଲାଗିଗଲା। ଏହିପରି ବହୁତ କନ୍ୟାମାନେ ଯାଇ ବୁଝାଉଛନ୍ତି, ଏବେ କାନ୍ଦ ବନ୍ଦ କର, ନକଲି ବ୍ରାହ୍ମଣ ମାନଙ୍କୁ ମଧ୍ୟ ଖୁଆଅ ନାହିଁ, ମୁଁ ସତ୍ୟ ବ୍ରାହ୍ମଣକୁ ନେଇ ଆସୁଛି। ପୁଣି ଜ୍ଞାନ ଶୁଣିବାରେ ଲାଗିଯାନ୍ତି, ଭାବନ୍ତି ଇଏ ତ ଠିକ କଥା କହୁଛନ୍ତି। ଜ୍ଞାନ ଶୁଣି ଶୁଣି ଶାନ୍ତ ହୋଇଯାନ୍ତି। ସାତ ଦିନ ନିମନ୍ତେ କେହି ଭାଗବତ ଆଦି ରଖିଲେ ମନୁଷ୍ୟ ମାନଙ୍କର ଦୁଃଖ ଦୂର ହୁଏ ନାହିଁ। ଏହି କନ୍ୟାମାନେ ତ ସମସ୍ତଙ୍କର ଦୁଃଖ ଦୂର କରିଦେଉଛନ୍ତି। ତୁମେ ଜାଣିଛ କାନ୍ଦିବାର କୌଣସି ଆବଶ୍ୟକତା ନାହିଁ, ତେଣୁ ଏହା ତ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ପ୍ରତ୍ୟେକଙ୍କୁ ନିଜର ପାଠ ବଜାଇବାକୁ ହିଁ ପଡିବ। କୌଣସି ଅବସ୍ଥାରେ ବି କାନ୍ଦିବା ଅନୁଚିତ। ବେହଦର ବାବା, ଶିକ୍ଷକ, ଗୁରୁ ମିଳିଛନ୍ତି, ଯାହାଙ୍କ ପାଇଁ ତୁମେ ଏତେ ଧକ୍କା ଖାଉଛ। ପାର ବ୍ରହ୍ମରେ ରହୁଥିବା ପରମ ପିତା ପରମାତ୍ମା ମିଳିଗଲେ ତେବେ ବାକି କଣ ଦରକାର? ବାବା ସୁଖର ବର୍ଷା ଦେଉଛନ୍ତି, ତୁମେ ବାବାଙ୍କୁ ଭୁଲି ଯାଉଛ, ତେଣୁ କାନ୍ଦିବାକୁ ପଡୁଛି। ବାବାଙ୍କୁ ମନେ ପକାଇଲେ ଖୁସି ରହିବ। ଓହୋ, ଆମେ ତ ବିଶ୍ୱର ମାଲିକ ହେଉଛୁ, ପୁଣି ଏକିଶ ପିଢି କେବେ କାନ୍ଦିବ ନାହିଁ। ଏକିଶ ପିଢି ଅର୍ଥାତ ସମ୍ପୂର୍ଣ୍ଣ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଅକାଳ ମୃତ୍ୟୁ ହୁଏ ନାହିଁ। ତେଣୁ ଅନ୍ତରରେ କେତେ ଗୁପ୍ତ ଖୁସି ରହିବା ଦରକାର। ତୁମେ ଜାଣିଛ ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରି ଜଗତ ଜିତ ହେବୁ, ଅସ୍ତ୍ର ଶସ୍ତ୍ରର କୌଣସି କଥା ହିଁ ନାହିଁ। ତୁମେ ହେଉଛ ଶିବ ଶକ୍ତି, ତୁମ ପାଖରେ ଅଛି ଜ୍ଞାନ କଟୁରୀ, ଜ୍ଞାନ ବାଣ। ସେମାନେ ପୁଣି ଭକ୍ତି ମାର୍ଗରେ ଦେବୀ ମାନଙ୍କୁ ସତୁଳ ବାଣ ଖଣ୍ଡା ଆଦି ଦେଇଛନ୍ତି। ବାବା କହୁଛନ୍ତି ଜ୍ଞାନ ତରବାରୀ ଦ୍ଵାରା ବିକାରକୁ ଜିତିବାକୁ ହେବ। ବାକି ଦେବୀ ମାନେ କଣ ହିଂସକ ଅଟନ୍ତି କି? ଏସବୁ ହେଉଛି ଭକ୍ତି ମାର୍ଗ, ସାଧୁ ସନ୍ତ ଆଦି ନିବୃତ୍ତି ମାର୍ଗ ଅଟନ୍ତି, ସେମାନେ ପ୍ରବୃତ୍ତି ମାର୍ଗକୁ ମାନନ୍ତି ହିଁ ନାହିଁ। ତୁମେ ତ ସାରା ପୁରୁଣା ଦୁନିଆର ଏବଂ ପୁରୁଣା ଶରୀରରେ ସନ୍ନ୍ୟାସ କରୁଛ। ଏବେ ବାବାଙ୍କୁ ମନେ ପକାଇଲେ ଆତ୍ମା ପବିତ୍ର ହୋଇଯିବ, ଜ୍ଞାନର ସଂସ୍କାର ସାଥିରେ ନେଇଯିବ, ସେହି ଅନୁସାରେ ନୂଆ ଦୁନିଆରେ ଜନ୍ମ ନେବ। ଯଦି ଏଠାରେ ବି ଜନ୍ମ ନେବ ତେବେ ଭଲ ଘରେ ରାଜାଙ୍କ ନିକଟରେ ଅଥବା ଧାର୍ମିକ ଘରକୁ ଏହି ସଂସ୍କାର ନେଇକରି ଯିବ। ସମସ୍ତଙ୍କର ସ୍ନେହୀ ହେବ, କହିବେ ଇଏ ତ ଦେବୀ ଅଟନ୍ତି, ଶ୍ରୀକୃଷ୍ଣଙ୍କର ମହିମାର କେତେ ଗାୟନ କରୁଛନ୍ତି, ବାଲ୍ୟ ଅବସ୍ଥାରେ ଦେଖାଇଥାନ୍ତି। ଲୋହଣୀ ଚୋରାଇଲେ ମାଠିଆ ଭାଙ୍ଗିଲେ, ଏହିପରି କଲେ କେତେ କଳଙ୍କ ଲଗାଇ ଦେଇଛନ୍ତି। ଆଚ୍ଛା, ପୁଣି ଶ୍ରୀକୃଷ୍ଣଙ୍କୁ ଶ୍ୟାମଳ କାହିଁକି କରିଦେଇଛନ୍ତି? ସେଠାରେ ତ ଶ୍ରୀକୃଷ୍ଣ ଗୋରା ହେବେ ନା, ଖାଲି ଶରୀରର ଏବଂ ନାମ ବଦଳି ଚାଲିବ। ଶ୍ରୀକୃଷ୍ଣ ତ ସତ୍ୟ ଯୁଗର ପ୍ରଥମ ରାଜକୁମାର ଥିଲେ, ତାଙ୍କୁ କାହିଁକି ଶ୍ୟାମଳ କରିଦେଇଛନ୍ତି? କେବେ ହେଲେ କେହି କହିପାରିବେ ନାହିଁ ସେଠାରେ ସାପ ଆଦି ରହିବ ନାହିଁ ଯେ କି କଳା କରିଦେବ। ଏଠାରେ ବିକାର ରୂପକ ବିଷ ଚଢିଗଲେ କଳା ହୋଇଯାଉଛନ୍ତି। ସେଠାରେ ଏହିପରି କଥା ହୋଇପାରିବ ନାହିଁ। ତୁମେ ଏବେ ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ। ଏହି ବ୍ରାହ୍ମଣ ସମ୍ପ୍ରଦାୟ ବିଷୟରେ କାହାକୁ ହେଲେ ଜଣା ନାହିଁ। ପ୍ରଥମେ ବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ମାନଙ୍କୁ ପୋଷ୍ୟ କରୁଛନ୍ତି, ପ୍ରଜାପିତା ଅଟନ୍ତି, ତେଣୁ ତାଙ୍କର ପ୍ରଜା ମଧ୍ୟ ଢେର ହେବେ। ବ୍ରହ୍ମାଙ୍କର କନ୍ୟା ସରସ୍ୱତୀଙ୍କୁ କୁହାଯାଏ, ସ୍ତ୍ରୀ ତ ନୁହନ୍ତି। ଏ କଥା କାହାକୁ ହେଲେ ଜଣା ନାହିଁ। ପ୍ରଜାପିତା ବ୍ରହ୍ମାଙ୍କର ତ ମୁଖ ବଂଶାବଳୀ ଅଟନ୍ତି, ସ୍ତ୍ରୀର କଥା ହିଁ ନାହିଁ। ଏହାଙ୍କ ଶରୀରରେ ବାବା ପ୍ରବେଶ କରି କହୁଛନ୍ତି, ତୁମେ ମୋର ସନ୍ତାନ ଅଟ, ମୁଁ ୟାଙ୍କର ନାମ ବ୍ରହ୍ମା ରଖିଛି। ଯେଉଁମାନେ ବି ସନ୍ତାନ ହୋଇଛନ୍ତି ସମସ୍ତଙ୍କର ନାମ ବଦଳାଇଛି। ତୁମେ ସନ୍ତାନ ମାନେ ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ। ଏହାକୁ କୁହାଯାଉଛି ହାରିବା ଏବଂ ଜିତିବାର ଖେଳ। ବାବା କେତେ ଶସ୍ତା ସଉଦା କରାଉଛନ୍ତି, ତଥାପି ବି ମାୟା ହରାଇ ଦେଉଛି। ତେଣୁ ବାବାଙ୍କ ହାତ ଛାଡି ପଳାଇ ଯାଉଛନ୍ତି। ପାଞ୍ଚ ବିକାର ରୂପୀ ମାୟା ହରାଇ ଦେଉଛି। ଯାହାଙ୍କ ଭିତରେ ପାଞ୍ଚ ବିକାର ଥାଏ ସେଇମାନଙ୍କୁ ହିଁ ଆସୁରୀ ସମ୍ପ୍ରଦାୟ ବୋଲି କୁହାଯାଏ। ମନ୍ଦିରରେ ଦେବୀ ମାନଙ୍କର ଆଗରେ ଯାଇ ମହିମା ଗାନ କରିଥାନ୍ତି। ଆପଣ ସର୍ବଗୁଣ ସମ୍ପନ୍ନ ବାବା, ତୁମ ସନ୍ତାନ ମାନଙ୍କୁ ବୁଝାଉଛନ୍ତି, ତୁମେ ହିଁ ପୂଜ୍ୟ ଦେବତା ଥିଲ,
ପୁଣି 63 ଜନ୍ମ ପୂଜାରୀ ହେଲ, ଏବେ ପୁଣି ପୂଜ୍ୟ ହେଉଛ। ବାବା ପୂଜ୍ୟ କରାଉଛନ୍ତି, ରାବଣ ପୂଜାରୀ କରାଉଛି, ଏଇ କଥା କୌଣସି ଶାସ୍ତ୍ରରେ ନାହିଁ। ବାବା କୌଣସି ଶାସ୍ତ୍ର ପଢି ନାହାନ୍ତି, ସେ ତ ହେଉଛନ୍ତି ଜ୍ଞାନର ସାଗର, ୱାର୍ଲ୍ଡ ଅଲମାଇଟି ଅଥରିଟି ଅଟନ୍ତି, ଅଲମାଇଟି ଅର୍ଥାତ୍ ସର୍ବଶକ୍ତିମାନ। ବାବା କହୁଛନ୍ତି, ମୁଁ ସମସ୍ତ ବେଦ ଶାସ୍ତ୍ର ଆଦିକୁ ଜାଣିଛି, ଏସବୁ ହେଉଛି ଭକ୍ତି ମାର୍ଗର ସାମଗ୍ରୀ, ମୁଁ ଏସବୁ କଥାକୁ ଜାଣିଛି। ଦ୍ୱାପରରୁ ହିଁ ତୁମେ ପୂଜାରୀ ହେଉଛ, ସତ୍ୟଯୁଗ ତ୍ରେତା ଯୁଗରେ ତ ପୂଜା ହେଉନାହିଁ, ତା ହେଉଛି ପୂଜ୍ୟ କୂଳ, ତାପରେ ପୁଣି ପୂଜାରୀ କୂଳ ହେଉଛି। ବର୍ତ୍ତମାନ ସମୟରେ ସମସ୍ତେ ପୂଜାରୀ ଅଟନ୍ତି, ଏ କଥା କାହାକୁ ଜଣା ନାହିଁ। ବାବା ହିଁ ଆସି 84 ଜନ୍ମର କାହାଣୀ ବତାଉଛନ୍ତି। ପୂଜ୍ୟ ପୂଜାରୀ ଏହି ସାରା ଖେଳ ତୁମ ଉପରେ ହିଁ ଆଧାରିତ, ହିନ୍ଦୁ ଧର୍ମ କହିଦେଉଛନ୍ତି ନା। ବାସ୍ତବରେ ତ ଭାରତରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, କେତେ କଥା ବୁଝାଇବାକୁ ପଡୁଛି। ଏହି ପାଠପଢା ହେଉଛି ଗୋଟିଏ ସେକେଣ୍ଡର, ତଥାପି କେତେ ସମୟ ଲାଗିଯାଉଛି। କୁହାଯାଏ ସାଗରକୁ ସ୍ୟାଇ ଆଉ ସାରା ଜଙ୍ଗଲକୁ କଲମ କଲେ ମଧ୍ୟ ଶେଷ ହୋଇପାରିବ ନାହିଁ। ଅନ୍ତିମ ସମୟ ପର୍ଯ୍ୟନ୍ତ ତୁମକୁ ଜ୍ଞାନ ଶୁଣାଉଥିବି, ତୁମେ ଏହାର କେତେ ବହି ତିଆରି କରିବ। ଆରମ୍ଭରେ ମଧ୍ୟ ବାବା ସକାଳୁ ସକାଳୁ ଉଠି ଲେଖୁଥିଲେ, ପୁଣି ମମା ଶୁଣାଉଥିଲେ, ସେବେଠାରୁ ଛପା ହୋଇ ଆସୁଛି। କେତେ କାଗଜ ନଷ୍ଟ ହୋଇଥିବ, ଗୀତା ତ କେତେ ଛୋଟ, ଗୀତାର ଲକେଟ୍ ମଧ୍ୟ ତିଆରି କରିଥାନ୍ତି। ଗୀତାର ବହୁତ ପ୍ରଭାବ ରହିଛି, କିନ୍ତୁ ଗୀତା ଜ୍ଞାନ ଦାତାଙ୍କୁ ଭୁଲି ଯାଇଛନ୍ତି।
ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନ ମାନଙ୍କୁ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ।
ଧାରଣା ପାଇଁ ମୁଖ୍ୟ ସାରାଂଶ। ଫାଷ୍ଟ ନମ୍ବର, ଜ୍ଞାନର ତରବାରୀ ଦ୍ୱାରା ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଜ୍ଞାନର ସଂସ୍କାର ନିଜ ଭିତରେ ଭରିବାକୁ ହେବ। ପୁରୁଣା ଦୁନିଆ ଏବଂ ପୁରୁଣା ଶରୀରର ସନ୍ନ୍ୟାସ କରିବାକୁ ହେବ। 2 ନମ୍ବର, ଭାଗ୍ୟବାନ ହେବାର ଖୁସିରେ ରହିବାକୁ ହେବ। କୌଣସି ବି କଥାର ଚିନ୍ତା କରିବାର ନାହିଁ। ଯଦି କେହି ଶରୀର ଛାଡି ଦିଅନ୍ତି ତେବେ ବି ଦୁଃଖର ଲୁହ ଗଡ଼ାଇବାର ନାହିଁ। ବରଦାନ ନିୟନ୍ତ୍ରଣ କରିବାର ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ପାସ୍ ୱିଥ୍ ଅନର ହୁଅ। ତାର ଏବେ ଏବେ ଶରୀରକୁ ଆସିବା ଏବଂ ଏବେ ଏବେ ଶରୀର ଠାରୁ ନିଆରା ହୋଇ ଅବ୍ୟକ୍ତ ସ୍ଥିତିରେ ସ୍ଥିତ ହୋଇଯିବା। ଯେତେ ଯେତେ ଦୁନିଆରେ ବିଶୃଙ୍ଖଳା ବଢି ଚାଲିଥିବ ସେହି ଅନୁସାର ନିଜର ସ୍ଥିତି ଅତି ଶାନ୍ତ ରହୁଥିବ। ଏଥିପାଇଁ ଏକତ୍ରୀକରଣର ଶକ୍ତି ଦରକାର। ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରରୁ ସାର ସ୍ୱରୂପ ସ୍ଥିତିକୁ ଯାଇପାରୁଥିବ ଏବଂ ଗୋଟିଏ ସେକେଣ୍ଡ ଭିତରେ ସାରରୁ ବିସ୍ତାରକୁ ଆସିଯାଉଥିବ। ଏହିଭଳି ନିୟନ୍ତ୍ରଣ କରିବାର ଶକ୍ତି ସମ୍ପନ୍ନ ଆତ୍ମାମାନେ ହିଁ ବିଶ୍ୱକୁ ନିୟନ୍ତ୍ରଣ କରିପାରିବେ ଏବଂ ଏହି ଅଭ୍ୟାସ ଅନ୍ତିମ ସମୟରେ ଗୋଟିଏ ସେକେଣ୍ଡର ପରୀକ୍ଷାରେ ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରିଦେବ। ସ୍ଲୋଗାନ ଯଦି ବାନପ୍ରସ୍ଥ ସ୍ଥିତିରେ ଅନୁଭବ କରିବ ଏବଂ କରାଇବ ତେବେ ବାଲ୍ୟ ଚପଳତା ସମାପ୍ତ ହୋଇଯିବ। ଅବ୍ୟକ୍ତ ଇସାରା ଅଶରୀର ଅଥବା ବିଧେୟୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ବିଧେୟୀ ହେବାର ହେ ଅର୍ଜୁନ ହୁଅ। ଅର୍ଜୁନଙ୍କ ବିଶେଷତା ହେଲା ସଦା ସର୍ବଦା ବିପର ସ୍ମୃତି ସ୍ୱରୂପ ହୋଇ ବିଜୟୀ ହୋଇଥିଲେ। ଏହିଭଳି ନଷ୍ଟମୟା ସ୍ମୃତି ସ୍ୱରୂପ ହେଉଥିବା ଅର୍ଜୁନ ହୁଅ। ସର୍ବଦା ଗୀତା ଜ୍ଞାନ ଶୁଣିବା ଏବଂ ମନନ କରିବା ବାଲା ଅର୍ଜୁନ ହୁଅ। ଏହିଭଳି ବିଧେୟୀ ବଞ୍ଚିଥିଲେ ମଧ୍ୟ ସମସ୍ତେ ମୃତ ଅଟନ୍ତି। ଏହିଭଳି ବେହଦର ବୈରାଗ୍ୟ ବୃତ୍ତି ବାଲା ଅର୍ଜୁନ ହୁଅ। ଓମ୍ ଶାନ୍ତି।